ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଶମ୍ପା ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ଅଲିମ୍ପିକ୍ସଥି ଦେଶର ପ୍ରତିନିଧିତ୍ୱ କରିଥିବାର ଭାରତୀୟ ଦଲ ସାଙ୍ଗେ ଗଲାକାଲି ନୂଆଦିଲ୍ଲୀନ ଆଲୋଚନା କରିଛନ୍ ଇ ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କର ଅନୁଭୂତି ଶୁଣିବାର ସହିତେ ସେମାନଙ୍କର କାମକେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ ଯେ ପ୍ୟାରିସ୍ ଯାଇଥିବାର ଫି ଖେଳାଳି ଚାମ୍ପିଅନାନ୍ ଭାରତ ସରକାର କ୍ରୀଡ଼ାକେ ସମର୍ଥନ ଜାରି ରଖିବେ ଆର୍ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସୁନିଶ୍ଚିତ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ ରାଜ୍ୟର ବିଧାୟକମାନଙ୍କ ଲାଗି ଆଇବାକାଲିଠାନୁ ଗୋଟେ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ମୂଲ ହେବା ଇଥି ବିଧାନସଭାର ସଦସ୍ୟମାନଙ୍କୁ ଗୃହର ନୀତିନିୟମ ଆର୍ ଗୃହ ପରିଚାଳନା ବାବଦେ ତାଲିମ ଦିଆଯିବା ଇଥର ବିଧାନସଭାକେ 84 ଜଣ ନୂଆ ବିଧାୟକ ପହେଲା ଥର ଲାଗି ଆସିଛନ୍ ବହୁତେ ବିଧାୟକ ଗୃହର ନୀତିନିୟମ ବାବଦେ ଅଭ୍ୟସ୍ତ ନାଇଁନ ଇଥିଲାଗି ସେମାନଙ୍କୁ ତାଲିମ ଦେବାର ସହିତ ପୁରୁଣା ସଦସ୍ୟମାନଙ୍କୁ ନେଭା ଆପ୍ଲିକେସନ ବାବଦେ ଜନାବା ଲାଗି ବାଚସ୍ପତି ଇ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ ଅମୃତକାଳର ଜୁଆନ ପିଢ଼ିଙ୍କୁ ସଶକ୍ତ ଉତ୍ସାହିତ ଆର୍ ନୂଆ କାମ କରବା ଲାଗି ସୁଯୋଗ ଦେବାରଟା ଆମର ଅଗ୍ରାଧିକାର ଆଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ ନୂଆଦିଲ୍ଲୀନ ସ୍ୱାଧୀନତା ଦିବସ ସମାରୋହଟି ଯୋଗ ଦେବାରକେ ଆସିଥିବାର ପିଏମ୍ ଶ୍ରୀ ସ୍କୁଲମାନଙ୍କର ଛାତ୍ରଛାତ୍ରୀ ଶିକ୍ଷକ ଆଉ ଅଭିଭାବକ ଆର୍ ପ୍ରେରଣା କାର୍ଯ୍ୟକ୍ରମର ଆଘର ଛାତ୍ରଛାତ୍ରୀମାନଙ୍କର ସାଙ୍ଗେ କଥାବାର୍ତ୍ତା ହେବାର ସମୟଥି ଶ୍ରୀ ପ୍ରଧାନ ଇଟା କହିଥିଲେ ସେମାନଙ୍କୁ ଉଦ୍ବୋଧନ ଦେଇକରି ସେ କହିଛନ୍ ଯେ ଦେଶର ଭବିଷ୍ୟତ ସୁରକ୍ଷିତ ହାତେ ରହିଛି ଇ ସମୟଥି ଉପସ୍ଥିତ ଛାତ୍ରଛାତ୍ରୀ ଆର୍ ଲୋକର ସାଙ୍ଗେ କଥାବାର୍ତ୍ତା କରିକରି ସେମାନଙ୍କର ଅନୁଭବ ସପନ ଆର୍ ଆକାଂକ୍ଷା ବିଷୟ ଅତ୍କା ଜାଣିକରି ଶ୍ରୀ ପ୍ରଧାନ ଖୁସି ଜାହିର କରିଛନ୍ ଇନ ଜନେଇ ଦିଆଯାଇପାରେ ଯେ ପିଏମ୍ ଶ୍ରୀ ସ୍କୁଲ ହେଉଛେ କେନ୍ଦ୍ର ସରକାରଙ୍କର ତରଫରୁ ପରିଚାଳିତ ହେଉଥିବାର ଗୋଟିଏ ଯୋଜନା ଇ ଯୋଜନା ଜରିଏ 14,500 ସ୍କୁଲକେ ବିକଶିତ କରାଯାଇଛି ରାଜ୍ୟର ଯୁକ୍ତ 2 ଆଉ ଯୁକ୍ତ 3 ମହାବିଦ୍ୟାଳୟ ଅଲଗା ହେବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମକେ ସୂଚନା ଦେଇଛନ୍ ସେ କହିଛନ୍ ଯେ ଯୁକ୍ତ 2 ଆର୍ ଯୁକ୍ତ 3 କଲେଜ ଅଲଗା କରବାର ଲାଗି ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ଇଥିଲାଗି ଦରକାରୀ ଜାଗା ଆର୍ ଭିତ୍ତିଭୂମି ସରକାରଙ୍କର ତରଫରୁ ଯୋଗାଇ ଦିଆଯିବା ଇଟା ହେଲେ ଯୁକ୍ତ 3 ଶିକ୍ଷାର ମାନ ବଢ଼ବା ବୋଲି ମନ୍ତ୍ରୀ କହିଛନ୍ ସାରା ରାଜ୍ୟ 78 ନମ୍ବର ସ୍ୱାଧୀନତା ଦିବସ ସୁରୁଖୁରୁଥି ପାଳିତ ହୋଇଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ ସେ କହିଛନ୍ ଯେ ଗଲା କେତେ ବଛର ହେଲା ସ୍ୱାଧୀନତା ଦିବସର ଆଘର ଦିନ ମାଓ ପୋଷ୍ଟର ଦେଖାଯାଉଥିଲା ହେଲେ ଇ ବଛର ସେନ୍ତା କାର୍ଯ୍ୟକଳାପ କିଛି ନାହିଁ ଦେଖାଯାଇ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜ୍ୟର ଭିନ୍ ଭିନ୍ ଜାଗାନ ପତାକା ଉତ୍ତୋଳନ କରିଥିବାର ବେଳେ ସବୁକିଛି ଶାନ୍ତି ଶୃଙ୍ଖଳାଥି ସରିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ତରଫୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରନୁ ଏସ୍ଏସ୍ଏଲ୍ଭି ଉପଗ୍ରହ ଉତ୍କ୍ଷେପଣ କରାଯିବା ଆଜି ସକାଳ 9:17 ଇଟା ଉତ୍କ୍ଷେପଣ କରାଯିବା ବୋଲି ଇସ୍ରୋ ତରଫୁ ସୂଚନା ମିଳିଛି ଇନ ଜନେଇ ଦିଆଯାଇପାରେ ଯେ ଇଟା ଭାରତର ଗୋଟେ ଛୋଟ ରକେଟ୍ ଇଥି ଆକାଶନୁ ପୃଥିବୀକେ ନିରୀକ୍ଷଣ କରବାର ଗୋଟେ ଉପଗ୍ରହ ରହିଛି ପିଏମ୍ ପୋଷଣ ଯୋଜନା ଅଧୀନତି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖାସ୍ ପଦକ୍ଷେପ ନେଇଛନ୍ ପିଏମ୍ ପୋଷଣ ଚାଉଳ ଯୋଗାଣଠି ହେଉଥିବାର ଅବ୍ୟବସ୍ଥାର ମୁକାବିଲା କରିବା ଲାଗି ବିଭାଗ ତରଫୁ ସବୁ ଜିଲ୍ଲାକେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ମାର୍ଗଦର୍ଶିକାଠି କୁହାଯାଇଛି ଯେ ଜିଲ୍ଲାପାଳଙ୍କର ତରଫୁ ସ୍ୱୀକୃତି ପାଇଥିବାର ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ କଣ୍ଟ୍ରାକ୍ଟର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନୁ ଚାଉଳ ବିତରଣ ବାବଦେ ବିବରଣୀ ନେବେ ଚଲତି ମୌସୁମୀ ଋତୁଥି ଡେଙ୍ଗୁ ଡାଇରିଆ ଆର୍ ମ୍ୟାଲେରିଆ ରୋଗଥି ସଂକ୍ରମିତ ହୋଇକରି ଯେନ୍ତା କାହାରି ଜୀବନ ନାଇଁ ଯିବା ସେ ଦିଗେ ରାଜ୍ୟ ସରକାର ଜୋର ଦେଇଛନ୍ ଇସବୁ ରୋଗର ପ୍ରତିରୋଧ ଲାଗି ଦରକାରୀ ପଦକ୍ଷେପ ନେବାରକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ ଡେଙ୍ଗୁ ଡାଇରିଆ ଆର୍ ମ୍ୟାଲେରିଆ ରୋଗଥି ଆକ୍ରାନ୍ତ ହେଉଥିବା ଲୋକମାନଙ୍କର ଭଲ ଚିକିତ୍ସା ଲାଗି ସହର ଆର୍ ଗାଁ ଇଲାକାମାନଙ୍କେ ସ୍ୱାସ୍ଥ୍ୟସେବାକେ ଅତ୍କା ବ୍ୟବସ୍ଥିତ ଆର୍ କ୍ରିୟାଶୀଲ କରବାରକେ ମନ୍ତ୍ରୀ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କର ସାଙ୍ଗେ ଆଲୋଚନା କରିଛନ୍ ରାଇଜେ ଯୁକ୍ତ 3 2 ନମ୍ବର ଖେପ୍ ନାଁ ଲେଖା ଲାଗି ଆବେଦନ ଚାଲିଛି ଆଇବା 26 ତକ ସାମ୍ସ ୱେବସାଇଟ୍ ଜରିଏ ଆବେଦନ ଲାଗି ସୁଯୋଗ ମିଳିବା ସେନ୍ତା ଆଇବା 2 ସେପ୍ଟେମ୍ବର ଦିନ ପହିଲା ମେଧା ତାଲିକା ବାହାରବା ଆର୍ ଚୟନ ହୋଇଥିବାର ଛାତ୍ରଛାତ୍ରୀମାନେ ଆଇବା ମାସର 3-6 ଭିତରେ ନାଁ ଲେଖାଇ ପାରିବେ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳନ ଆଇବା 24 ଘଣ୍ଟା ଭିତରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଅନୁମାନ କରିଛି ଏତାର ପ୍ରଭାବଟି ଆଇବା 4 ଦିନ ତକ ରାଜ୍ୟର ବହୁତ ଜାଗାନ ମଧ୍ୟମରୁ ଜବର ବର୍ଷା ହୋଇପାରେ ଆଜି ସୁନ୍ଦରଗଡ଼ ସହିତ 18 ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛି ଏଚ୍ଏନ୍ଆର୍ ଆଞ୍ଚଳିକ ଖବର ଇନ ଶେଷ ହେଲା ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର